श्रीमद्भागवतम दशम स्कंद अठावन अध्याय श्लोक आठ तमः प्रेम वैक्लव्य तमः प्रेम वैक्लव्य रुद्धकंठा सुलोचना स्मरन्ति तान् बहून् क्लेशान् क्लेशपायात्मदर्शनम् तमः ब्रह्म वैक्लव्या रुद्धकंठा सुलोचना स्मरन्ति तान् बहून् क्लेशान् क्लेशपायात्मदर्शनम् तमः ब्रह्म वैक्लव्या रुद्धकंठा सुलोचना स्मरन्दितान् बहून् क्लेशान् क्लेशपायात्मदर्शनम् तमः ब्रह्म वैक्लव्य रुद्धकंठा सुलोचना स्मरन्दितान् बहून् क्लेशान् क्लेशपायात्मदर्शनम् स्मरन्तितान् बहून् क्लेशान् क्लेशपायात्मदर्शनम् तमः प्रेम वैक्लव्य रुद्धकंठा सुलोचना स्मरन्तितान् बहून् क्लेशान् क्लेशपायात्मदर्शनम् तमः प्रेम वैक्लव्य रुद्धकंठा सुलोचना स्मरन्तितान् बहून् क्लेशान् क्लेशपायात्मदर्शनम् हरे कृष्ण कृष्ण भक्त सर्वनंद मातृवंदा ब्रह्मन का आम भागवत कथा स्वागत जना दूसरी आमर कथा चलती इंद्रप्रस्थर गत काली आम ये कथा विश्राम जे भगवान आसिकी कुंतीदेवी को प्रणाम करतीदेवी को प्रणाम करा बेले कुंतीदेवी चक्षु लोतकपूर्ण हो जाता एवं यही भाव से द्रौपदी उपस्थित थे द्रौपदी एवं कुंती देवी कृष्ण सहित कथा चलती कथा कहते आम गत काली कथा विश्राम देते तेणु आज श्लोक आरंभ करवा तम आह प्रेम वैक्लव्य तम कह कृष्ण को आह कुंतीदेवी कहते तम आह प्रेम वैक्लव्य कथा जो आम कहे कथा कहवे शक्ति दरकार आमर जदि जिहा आमर कौन कथा कौन जिहा कम करना आम कथा कहीपर ना आम कौन आम मुक भगवान आम को जिहा दे कथा कहते कथा कहीपर जिहार शक्ति भगवान देखते किंतु यह अवस्था आसब कथा कहीपर ना कथा कहीपर ना तेणु से अवस्था आसी जाता कुंतीदेवी कुंतीदेवी जो भगवान दर्शन करूँ चिंता करूँ भगवान पाखे अच्छा किभली भाव अवस्था हम आम जीवन सारा आम चेष्टा करगवान प्राप्त हाँपाई किए पाँच किए मत पाई ना ତାଙ୍କର ଜୀବନ ଚାଲିଯାଉଛି, କି ଭଗବାନ ସିଦ୍ଧି ପ୍ରାପ୍ତ ହୋଇପାରୁନାହାନ୍ତି, କିନ୍ତୁ ଏମାନେ ଭଗବାନଙ୍କ ସହିତ ସଙ୍ଗ କରୁଛନ୍ତି। ଭଗବାନଙ୍କୁ ଯେତେବେଳେ ଆମେ ପ୍ରାପ୍ତ ହେବା, କି ଅବସ୍ଥା ନ ହେବ। ତେଣୁ ଇଏ ହେଉଛି ଯେଉଁ କୁହାଯାଏ ଅଷ୍ଟସାତ୍ତ୍ୱିକ ବିକାର ଗୋଟେ ରହିଛି। ଭଗବାନଙ୍କର ଭକ୍ତିରେ ବିଭିନ୍ନ ପ୍ରକାର ସ୍ତର ରହିଛି, ଅଷ୍ଟସାତ୍ତ୍ୱିକ ବିକାର ଗୋଟେ ରହିଛି। ଚକ୍ଷୁ ଲୋତକପୂର୍ଣ୍ଣ ହୋଇଯିବ, କଣ୍ଠ ରୁଦ୍ଧ ହୋଇଯିବ, ଏଭଳି ଅବସ୍ଥା ସବୁ ରହିଛି, ଏ ଅଷ୍ଟସାତ୍ତ୍ୱିକ ବିକାର ବୋଲି କୁହାଯାଏ। ତେଣୁ ସେହିଭଳି ଭାବରେ କୁନ୍ତିଦେବୀ ଯେତେବେଳେ ଭଗବାନ ପ୍ରାପ୍ତ ହେଉଛନ୍ତି, ତାଙ୍କର ଅବସ୍ଥା ସେହିଭଳି ରହିଛି। ସାଧାରଣ ବ୍ୟକ୍ତି ନୁହଁନ୍ତି, ଆମେ ସାଧାରଣ ଯଦି ଆମେ ଦେଖିବା, ଆମର ଯଦି ନିୟର ଆଣ୍ଡ ଡିଅର ୱାନ୍ ଯେଉଁ ରହିଛନ୍ତି, ନିଜର ବନ୍ଧୁବାନ୍ଧବ ବହୁତ ପରିଚିତ ବ୍ୟକ୍ତି, ବହୁତ ଦିନ ପରେ ଯଦି ଆମେ ମିଳନ ହେଲେ, ତାହେଲେ କିଭଳି ହୋଇଯିବ। ଆମର ଗୋଟେ ଗୋଟେ କଥା ରହିଛି, ଜଣେ ଜଣଙ୍କୁ ସବୁ ନେଇଯାଆନ୍ତି, ସବୁ ଯେଉଁ ରହିଛନ୍ତି ମାଓବାଦୀମାନେ ସବୁ ନେଇଯାଇଥାନ୍ତି, ତାକୁ ନେଇଯାଇଥାନ୍ତି, ତାଙ୍କର ଯେଉଁମାନେ ବନ୍ଧୁବାନ୍ଧବ ମାନେ ଅଛନ୍ତି ତାଙ୍କ ବିରହରେ କିଭଳି ରହିଥିବେ, ତାଙ୍କର ଆଶା ନଥିବ ସେ ତାଙ୍କୁ ଭେଟିପାରିବେ ବୋଲି, କାରଣ ମାଓବାଦୀମାନେ ନେଇଯାଇଛନ୍ତି, ତାଙ୍କୁ ହତ୍ୟା କରିବେ। କିନ୍ତୁ କୌଣସି କାରଣରୁ ଯଦି ଛାଡ଼ିଦେଲେ, ଆଉ ସିଏ ଯଦି ଆସି ତାଙ୍କର ଫ୍ୟାମିଲି ମେମ୍ବର ସହିତ ମିଶିବେ, ତାହେଲେ ତାଙ୍କର କି ଅବସ୍ଥା ରହୁଛି ଆମେ ଦେଖୁଛେ। ଏ ସାଧାରଣ ବ୍ୟକ୍ତିମାନଙ୍କ କଥା କୁହାଯାଉଛି, ଆଜ୍ଞା ଭଗବାନ ଏଠି ରହିଛନ୍ତି ଭଗବାନ। ତେଣୁ ଭଗବାନଙ୍କୁ ଏହିଭଳି ଭାବରେ ପ୍ରେମ ବୈପ୍ଳବ୍ୟ ରୁଦ୍ଧ କଣ୍ଠା ସୁଲୋଚନା, ପ୍ରେମ ଗଦଗଦ ହେଇକରି ବୈପ୍ଳବ୍ୟ, ପ୍ରେମର କଥା ଆମେ କ'ଣ ଜାଣିଛେ, ପ୍ରେମ ବିଷୟରେ କ'ଣ ଜାଣିଛେ, ଆମେ ପ୍ରେମ ସ୍ତରକୁ ଯାଇନାହିଁ। ଆମେ ଆରମ୍ଭ କରୁଛେ ସାଧନ, ନିଷ୍ଠା, ପ୍ରଥମ ସ୍ତର ହେଉଛି ନିଷ୍ଠା, ତାପରେ ସ୍ତର ହେଉଛି ରୁଚି, ତାପରେ ହେଉଛି ଆସକ୍ତି, ତାପରେ ଭାବ, ତାପରେ ଯାଇ ପ୍ରେମ, ଏହି ସ୍ତରର କଥା। ତା ଉପରେ ମଧ୍ୟ ପୁଣି ବିଭିନ୍ନ ସ୍ତର ରହିଛି। ତେଣୁ ଏହିଭଳି ଭାବେ ପ୍ରେମରେ ବିକଳ ହେଇକି ପ୍ରେମ ବୈକ୍ଳବ୍ୟ, କୁନ୍ତୀ ଦେବୀଙ୍କର ପ୍ରେମ ବୈକ୍ଳବ୍ୟ ଆସିଯାଇଛି। ପ୍ରେମ ବୈକ୍ଳବ୍ୟ ଆସିଗଲା ମାନେ ତାର ଲକ୍ଷଣ ହେଉଛି କ'ଣ ନା ରୁଦ୍ଧ କଣ୍ଠ, କଣ୍ଠ ରୁଦ୍ଧ ହେଇଯିବ, କଥା କହିପାରିବେ ନାହିଁ, ରୁଦ୍ଧ କଣ୍ଠ ହେଇଯିବ, କଥା କହିପାରିବେ ନାହିଁ। ଆମେ ଯେଉଁ କଥା କହୁଛେ, ଏ କଣ୍ଠ, କଣ୍ଠ ଦ୍ୱାରା ହିଁ ଆମେ କଥା କହିପାରୁଛେ। ଭଗବାନ ସମସ୍ତଙ୍କୁ ଗୋଟେ କଣ୍ଠ ଦେଇଛନ୍ତି, କାହାକୁ କିଭଳି ଭାବରେ କଣ୍ଠ ଦେଇଛନ୍ତି, କୋକିଳର କଣ୍ଠ ରହିଛି, କେତେ କୁହ ପଞ୍ଚମ ତାହାନରେ ନାଦ କରୁଛି କୋକିଳ, କାଉ ମଧ୍ୟ ନାଦ କରୁଛି, ଗଧ ମଧ୍ୟ ନାଦ କରୁଛି, ବିଭିନ୍ନ କଣ୍ଠ ଭଗବାନ ଦେଇଛନ୍ତି, କାହାକୁ କେଉଁଭଳି ଭାବରେ କଣ୍ଠ ଦେଇଛନ୍ତି। ଏ ମନୁଷ୍ୟମାନଙ୍କ ଭିତରେ ମଧ୍ୟ ବିଭିନ୍ନ ଏତେ ସବୁ ଲୋକ ଅଛନ୍ତି, କୋଟି କୋଟି ଲୋକ ରହିଛନ୍ତି, ତାଙ୍କର ସ୍ୱର ଅଲଗା ରହିଛି। ଇଏ ଭଗବାନଙ୍କର ଭଗବତ୍ତା, ବୈଚିତ୍ରୀ, ବୈଚିତ୍ର ହେଇଛି ଭଗବାନ ରହିଛି। କେତେ ପ୍ରକାର ଲୋକ ସବୁ ରହିଛନ୍ତି, କାହାର କଣ୍ଠ କାହା ସହିତ ମିଳୁନାହିଁ, କଣ୍ଠ ଅଲଗା ରହିଛି, କଣ୍ଠରେ ସବୁ କଥା କହୁଛନ୍ତି, କଣ୍ଠ ଭଗବାନ ଦେଇଛନ୍ତି, ସାଉଣ୍ଡ ଭଲ୍ୟୁମ୍ ଦେଇଛନ୍ତି, କଣ୍ଠ ଦେଇଛନ୍ତି, କଣ୍ଠରେ ଆମେ କଥା କହୁଛେ, କିଏ କେଉଁଭଳି ଭାବରେ କଥା କହୁଛି, କଣ୍ଠ ଯେଉଁ ରହିଛି, କଣ୍ଠରେ କଣ୍ଠ ଯଦି ରୁଦ୍ଧ ହୋଇଯିବ, ତାହେଲେ ଆମେ କଥା କହିପାରିବା ନାହିଁ। ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ କହୁଛନ୍ତି, ଯେଉଁ ସମୟ ମୃତ୍ୟୁ ସମୟର କଥା ସେ କହୁଛନ୍ତି, ବର୍ଣ୍ଣନା କରୁଛନ୍ତି, କୃଷ୍ଣ ତ୍ୱରୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦୈବ ବିଶ୍ୱତମେ ମାନସ ରାଜହଂସ ପ୍ରାଣ ପ୍ରୟାସ ସମୟେ କଣ୍ଠ ଅପବାଦ ପିତୌ କଣ୍ଠାବରୋଧନ ବିଧୌ ସ୍ମରଣଂ କୁତସ୍ତେ। ଭଗବାନ ସେ ପ୍ରାର୍ଥନା କରୁଛନ୍ତି, କୁଳଶେଖର ନା, କୁଳଶେଖର କହୁଛନ୍ତି, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ, ହେ କୃଷ୍ଣ ଆପଣଙ୍କର ପାଦ ପଦ୍ମ ରୂପକ ପାଦ ପଙ୍କଜ ପଞ୍ଜରାନ୍ତ ଅଧୈବ ବିଶ୍ୱତମେ ମୋର ମାନ ମନର ରୂପକ ହଂସ ଆପଣଙ୍କର ଏଇ ପାଦ ପଦ୍ମ ରୂପକ ପାଦ ରୂପକ ପଦ୍ମରେ ବିଚରଣ କରୁ। କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଧୈବ ଅଧୈବ ବର୍ତ୍ତମାନ ମୋର ବିଚରଣ କରୁ, ଅଧୈବ ବିଶ୍ୱତମେ ମାନସ ରାଜହଂସ। ଯଦି ଭଗବାନ କହିବେ, କୃଷ୍ଣ କହିବେ, କାହିଁକି ଏବେ ଚାହୁଁଛ ନା ପ୍ରାଣ ପ୍ରୟାଣ ସମୟେ, ମୃତ୍ୟୁ ସମୟଟା ବହୁତ କଷ୍ଟଦାୟକ ସମୟ, ପ୍ରାଣ ପ୍ରୟାଣ ସବୁ କଫ ବାତ ପିତୁ, ଆମ ଏ ଯେଉଁ ଶରୀର ଏ ତିନୋଟି ଧାତୁରେ ତିଆରି, କଫ ବାତ ଏବଂ ପିତ୍ତ ତିନୋଟି ଧାତୁରେ ତିଆରି। ତେଣୁ ଏ ତିନୋଟି ଧାତୁ ଯଦି ସମାନ ପରିମାଣରେ ରହିଲା ତାହେଲେ ଆମର ସ୍ୱାସ୍ଥ୍ୟ ସମାନ ରହିବ। ଆମର ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଏଇ ଯେଉଁ ବିଭିନ୍ନ ପ୍ରକାର ରୋଗ ରହୁଛି ସେ ଯେଉଁ ରୋଗ ସେମାନେ ଯେଉଁ ଔଷଧ ଦିଅନ୍ତି ଏଇ ଯେଉଁ ଧାତୁ ରହିଛି ତାକୁ ସମାନ ପରିମାଣ କରିବା ପାଇଁ। ସମାନ ପରିମାଣରେ ଯଦି ଧାତୁ ରହିଗଲା ତାହେଲେ ଆମ ଶରୀର ସୁସ୍ଥ ରହିବ। କିନ୍ତୁ ପ୍ରାଣ ପ୍ରୟାଣ ସେ ମୃତ୍ୟୁ ସମୟରେ କଫବାହତ ପିତ୍ତ ସବୁ ହେଇଯାଇଥିବ, କଣ୍ଠ ଅବରୋଧ ହେଇଯାଇଥିବ, ଆଉ କିଛି କଥା କହିହେବ ନାହିଁ, କଥା କହିହେବ ନଥିବ। ତେଣୁ ସ୍ମରଣ କୁତସ୍ତେ, ସେ ଅବସ୍ଥାରେ ଜଣେ କେମିତି ସ୍ମରଣ କରିବ କୁତସ୍ତେ। ତେଣୁ ବର୍ତ୍ତମାନ ମୁଁ ଚାହୁଁଛି ମୋର ବର୍ତ୍ତମାନ ସ୍ମରଣ କରିପାରୁଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସ୍ମରଣ କରିବା ପାଇଁ ମଧ୍ୟ ସୁଯୋଗ ସେହିଭଳି ଭାବରେ ପରିସ୍ଥିତି ନଥିଲେ ସ୍ମରଣ କରିପାରିବ ନାହିଁ। ଆମର ଭଗବାନ କହୁଛନ୍ତି ନା, ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ମତ ସ୍ମୃତି ଜ୍ଞାନମ ଅପହରଞ୍ଚ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଭଗବାନ ଠାରୁ ସ୍ମୃତି ଆସୁ ସ୍ମରଣ ଆସୁଛି। ଆମେ ଯେଉଁ ସ୍ମରଣ କରୁଛେ ସେ ସ୍ମୃତିଟା ଭଗବାନ ଦେଉଛନ୍ତି। ଆଉ ଯେତେ ଆମେ ବୟସ ବୁଢ଼ା ହେଇଯିବା, ବୟସ ବାର୍ଦ୍ଧକ୍ୟ ଅବସ୍ଥା ଆସିଯିବ, ସେତେବେଳେ ଭୁଲିଯିବା ସବୁ, ଭୁଲିଯିବା ସବୁ, ଆଉ କିଛି ମନେ ରହିବ ନାହିଁ, ସ୍ମରଣ ହେବ ନାହିଁ ଜିନିଷ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସ୍ମରଣ କରିପାରିବେ ନାହିଁ ଆମେ। ତେଣୁ ସ୍ମରଣ ସେଇ ଭଗବାନ ସେଇଭଳି ଦେଲେ ତାଙ୍କଠାରୁ ଏ ସ୍ମୃତି ଆସୁଛି ବା ସ୍ମରଣ ଆମେ କରିପାରୁଛେ ସ୍ମୃତି। ମତେ ସ୍ମୃତି ଜ୍ଞାନ ଅପହନମ ଚ, ଭଗବାନ ମତେ ବିସ୍ମୃତି ପ୍ରଦାନ କରନ୍ତି। ସ୍ମୃତି ବିସ୍ମୃତି ଏବଂ ଜ୍ଞାନ ତିନି ପ୍ରକାର ଭଗବାନ ପ୍ରଦାନ କରୁଛନ୍ତି ଆମ ହୃଦୟ ଭିତରେ ରହିକରି। କ'ଣ ହେଇଗଲା ନା, ତେଣୁ ଏ ଯେଉଁ ବିସ୍ମରଣ ଯେଉଁ ଆସୁଛି ଭଗବାନ ବିସ୍ମରଣ କରାଇ ଦିଅନ୍ତି। ତେଣୁ ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠୟା ଜନ୍ମଲାଭ ପରପୁଂସାମ ଅନ୍ତି ନାରାୟଣ ସ୍ମୃତି। ଜନ୍ମଲାଭ ପରପୁଂସାମ, ମନୁଷ୍ୟ ଜନ୍ମରେ ଲାଭ ଶ୍ରେଷ୍ଠ ଲାଭଟା ହେଉଛି କେଉଁଟା ନା ଜନ୍ମଲାଭ ପରପୁଂସାମ। ଏତାବାନ୍ ସାଂଖ୍ୟ ଯୋଗାଭ୍ୟାମ, ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି କି ସାଂଖ୍ୟ ଯୋଗ ଆଲୋଚନା କରୁଛନ୍ତି, ସାଂଖ୍ୟ ଆମ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ ବିଷୟରେ ଭଗବାନ କହିଛନ୍ତି, ଏ ସାତ ଭିତା ସାଂଖ୍ୟେ, ଏଇଟା ସାଂଖ୍ୟ ବିଷୟରେ କୁହାଯାଉଛି, ଏ ସଦା ଭିତ ସାଂଖ୍ୟେ। ଦ୍ୱିତୀୟ ଅଧ୍ୟାୟରେ ହେଉଛି ଭଗବତ ଗୀତାର ସମରୀ ସାର କୁହାଯାଇଛି, ସାଂଖ୍ୟ ବିଷୟରେ କୁହାଯାଇଛି ଏବଂ ଭକ୍ତି ବିଷୟରେ ମଧ୍ୟ କୁହାଯାଇଛି। ତେଣୁ ଏ ଯେଉଁମାନେ ସାଂଖ୍ୟ ଆଲୋଚନା କରୁଛନ୍ତି, ଜ୍ଞାନ ଆଲୋଚନା କରୁଛନ୍ତି, ତାହାର ଫଳ ହେଉଛି କ'ଣ, ସାଂଖ୍ୟ ଯୋଗ ଅନ୍ତିମରେ ଭଗବାନଙ୍କ ସ୍ମୃତି ଯଦି ଆସିପାରିଲା, ନାରାୟଣ ସ୍ମୃତି ସାଂଖ୍ୟ ଯୋଗ। ଆମେ ସ୍ୱଧର୍ମ, ଯିଏ ଯେକୌଣସି ଧର୍ମ ପାଳନ କରୁଛନ୍ତି, ବିଭିନ୍ନ ପ୍ରକାର ବର୍ଣ୍ଣାଶ୍ରମ ଇତ୍ୟାଦି ଧର୍ମ ସବୁ ରହିଛି, ଏ ଧର୍ମ ପାଳନର ଅନ୍ତିମ ଉଦ୍ଦେଶ୍ୟ ହେବା କଥା ବା ଅନ୍ତିମ ଲକ୍ଷ୍ୟ ହେବା କଥା ଏ ଭଗବାନଙ୍କ ସ୍ମୃତି ଆସିବା କଥା, ନାରାୟଣ ସ୍ମୃତି। ଏ ଧର୍ମ ପାଳନ କରିକି ଯଦି ଭଗବାନଙ୍କ ସ୍ମୃତି ଆସିଲା ନାହିଁ ତାହେଲେ ସେଇଟା ବ୍ୟର୍ଥ ହୋଇଗଲା। ସେହିଭଳି ଭାବରେ ପରନିଷ୍ଠ ଏହା ସ୍ୱତନ ଜନ୍ମ ଲାଭ ପରମ୍ପରା, ମନୁଷ୍ୟମାନଙ୍କର ଅନ୍ତିମ ଲାଭ ହେଉଛି ଯେ ଏଇ ସ୍ମରଣ ଆସିବ, ନାରାୟଣ ସ୍ମୃତି ଆସିବ। ତେଣୁ ଭଗବାନ କୃପା କଲେ ସେ ସ୍ମରଣଟି ଆସିବ, ସ୍ମୃତି ଆସିବ, ନହେଲେ ଆମେ ଭୁଲିଯିବା, ଆମେ ଆସିବ ନାହିଁ। ତେଣୁ ଆମେ ଏ ପ୍ରସଙ୍ଗରେ ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଗୋଟେ କଥା କହନ୍ତି, ମାନେ ବହୁତ ବଡ଼ ପ୍ରଚାର କ'ଣ ବକ୍ତା ରହିଛନ୍ତି, ଭାଗ କଥା ବକ୍ତା ରହିଛନ୍ତି, ତାଙ୍କର ବହୁତ ଫଲୋଅର୍ ସବୁ ରହିଛନ୍ତି। ଗୋଟେ ଥର ତାଙ୍କର ଗର୍ବ ଆସିଗଲା, କହିଲେ ମୋର ବହୁତ ଭଲ ଗୁଣ, ଭଲ ମୋର ଯେତେ ସବୁ ଗୁଣ ଅଛି ତା ଭିତରେ ସବୁଠାରୁ ଶ୍ରେଷ୍ଠ ଗୁଣ ହେଉଛି ଦୁଇଟା, ସବୁଠାରୁ ଭଲ ଗୁଣ ହେଉଛି ମୋର ଦୁଇଟା ରହିଛି, ନା କ'ଣ ନା, ଗୋଟେ ହେଲା ମୋର ବହୁତ ସ୍ମୃତି ରହିଛି, ମୁଁ କିଛି ଭୁଲେ ନାହିଁ, ବହୁତ ସ୍ମୃତି ରହିଛି, ବହୁତ କଥା ମନେ ରଖିଛି, ବହୁତ ସ୍ମରଣ କରି ଶ୍ଲୋକ ସବୁ ଜାଣି ସବୁ ମନେ ରଖୁଛି, ଏଭଳି ଭାବରେ ସବୁ ରହିଛି। ଆଉ ଆଉ ଦ୍ୱିତୀୟଟା କ'ଣ, ନା ଦ୍ୱିତୀୟଟା କ'ଣ ମୋର ମନେ ପଡ଼ୁନାହିଁ,
ଏତେ ସ୍ମୃତି ରହିଛି କିନ୍ତୁ କ'ଣ କହୁଛନ୍ତି ନା ଭୁଲି ଯାଉଛି, ମୋର ଦ୍ୱିତୀୟ ଗୁଣଟା କ'ଣ ଭୁଲି ଯାଉଛି। ତେଣୁ ଭଗବାନ ହେଉଛନ୍ତି କଣ୍ଟ୍ରୋଲର, ସିଏ ଯଦି ଭୁଲେଇ ଦେବେ ଆମେ କଥା ଆମେ ସବୁ ଶ୍ଳୋକ ମାନିଥିବ, କିନ୍ତୁ ଯେତେବେଳେ କଥା କହୁଛେ ସେତେବେଳେ ସ୍ମୃତି ହଜିଯାଉଛି, ଭଗବାନ ଦେଉନାହାନ୍ତି ସେଇଟା। ଭଗବାନ ସବୁ ସମୟରେ କଣ୍ଟ୍ରୋଲ କରୁଛନ୍ତି, ସବୁ କଥାକୁ କଣ୍ଟ୍ରୋଲ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସ୍ମୃତି, ଭଗବାନ ସେଇଟା ପ୍ରଦାନ କରୁଛନ୍ତି, ସ୍ମୃତି ପ୍ରଦାନ କରୁଛନ୍ତି। ତେଣୁ ଆଜି ଏଇ ଯେଉଁ ରହିଛି କଣ୍ଠ ଅବରୋଧ ହୋଇଯାଉଛି, କଣ୍ଠ ରୁଦ୍ଧ, କଣ୍ଠ କଥା କହିପାରୁନାହାନ୍ତି, କଥା କହିପାରୁନାହାନ୍ତି, କଣ୍ଠ ରୁଦ୍ଧ ହୋଇଗଲେ ସେ ଅବସ୍ଥା ଆସିଗଲେ କଣ୍ଠ ରୁଦ୍ଧ ହୋଇଯିବ। ବିଭିନ୍ନ ପ୍ରକାର ରହିଛି, ଆମେ ଦେଖୁଛେ ଅର୍ଜୁନଙ୍କର ସେଇ ଅବସ୍ଥା ହୋଇଥିଲା, ଏଠି ତ ଭଗବାନ ଅଛନ୍ତି କୁନ୍ତିଦେବୀଙ୍କର ଏଇ ଅବସ୍ଥା ହୋଇଛି। ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଚାଲିଯାଇଛନ୍ତି, ସେହି ସମୟରେ ଅର୍ଜୁନ ଯେତେବେଳେ ଚିନ୍ତା କରୁଛନ୍ତି, ଅର୍ଜୁନ ଯାଇଥିଲେ ଦ୍ୱାରକାକୁ ଯାଇଥିଲେ, ଦ୍ୱାରକାରୁ ଫେରିକି ଆସୁଛନ୍ତି ହସ୍ତିନାପୁରକୁ, ହସ୍ତିନାପୁର ଆସିଲା ବେଳେ ଯେତେବେଳେ ଯୁଧିଷ୍ଠିର ମହାରାଜ ଦେଖିଦେଉଛନ୍ତି ଅର୍ଜୁନଙ୍କୁ, ଚିହ୍ନି ପାରୁନାହାନ୍ତି, ଅର୍ଜୁନ କ'ଣ ତୁମର ଅବସ୍ଥା ଏମିତି ହେଇଛି, କ'ଣ ପାଇଁ? ତେଣୁ ସେହି ପ୍ରସଙ୍ଗରେ ଶ୍ଳୋକଟି କୁହାଯାଇଛି, ସୁତ ଗୋସ୍ୱାମୀ କହିଛନ୍ତି ଏଇଟା, ଅର୍ଜୁନ ଯେତେବେଳେ ଭଗବାନ କଥା ଚିନ୍ତା କରୁଛନ୍ତି କଥା କହିପାରୁନାହାନ୍ତି, ଭଗବାନଙ୍କ ସହିତ ଯେଉଁ ସବୁ ସମ୍ବନ୍ଧ ଥିଲା, ଯେଉଁ ଲୀଳା ସବୁ ଥିଲା, ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସେମାନେ ବ୍ୟବହାର ସବୁ କରୁଥିଲେ, ସେସବୁ ସ୍ମରଣ କଲେ, ଭଗବାନ ସହିତ ଅର୍ଜୁନଙ୍କର ଯେଉଁଭଳି ଭାବ ରହିଛି, ସଖ୍ୟଂ ମୈତ୍ରୀଂ ସହୃଦଂ ଚ, ସଖ୍ୟ ମୈତ୍ରୀ ଏବଂ ସହୃଦ, ଭଗବାନ ପାଣ୍ଡବମାନଙ୍କ ସହିତ ବିଶେଷ ଭାବରେ ଅର୍ଜୁନଙ୍କ ସହିତ ଯେଉଁ ସବୁ ଲୀଳା କରୁଥିଲେ ସେହି ଲୀଳାକୁ ସ୍ମରଣ କଲେ ଅର୍ଜୁନ, ସଖ୍ୟ ମୈତ୍ରୀ ଏବଂ ସହୃଦ, ଏ ଦୁଇଟି ଯାକ ତିନୋଟି ଯାକ ଏକା କଥା ଭଳି ଲାଗୁଛି କିନ୍ତୁ ତା ଭିତରେ ଟିକେ ତଫାତ ରହିଛି। ସଖା ମୈତ୍ରୀ ଏବଂ ସୁହୃଦ, ସଖା ମିତ୍ର ଏବଂ ସୁହୃଦ, ଏ ତିନୋଟି ଜିନିଷ ଯଦିଓ ତିନୋଟି ଶବ୍ଦ ଯେଉଁ ରହିଛି ପାଖାପାଖି ସମାନ ରହିଛି କିନ୍ତୁ ତା ଭିତରେ ତଫାତ ରହିଛି। କ'ଣ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସଖ୍ୟ କହିଲେ ପରସ୍ପର ହିତୈଷୀ, ହିତୈଷୀ ତାମ, ପରସ୍ପରର ପ୍ରେମଣା ପରସ୍ପର ହିତୈଷତ୍ୱଂ ସଖ୍ୟଂ। ସଖା ଯେଉଁମାନେ ରହିଛନ୍ତି, ଆମର ଶ୍ରୀଶ୍ରୀମନ୍ଦ ରାଧାଗୋବିନ୍ଦ ମହାରାଜ କହନ୍ତି ସଖା ଶବ୍ଦର ଗୋଟେ ଅର୍ଥ ଆସିବ ସଖା, ସାଥି ହେଇକିରି ଖାଉଛନ୍ତି ସେମାନେ ସଖା ସଖା, ତେଣୁ ତାର ଅର୍ଥ ହେଉଛି ପ୍ରେମଣା ପରସ୍ପର ହିତୈଷତ୍ୱଂ, ପ୍ରେମରେ ଜଣେ ଅନ୍ୟ ଜଣଙ୍କର ହିତ କାର୍ଯ୍ୟ କରିବ, ହିତ ପାଇଁ କାର୍ଯ୍ୟ କରିବ, ଇଏ ହେଉଛି ସଖ୍ୟ। ମୈତ୍ରୀ କ'ଣ? ମୈତ୍ରୀ ହେଉଛି ଦାସ ମିଶ୍ର ସଖ୍ୟ, ସେ ସଖ୍ୟ ମୈତ୍ରୀ ମଧ୍ୟ ସଖ୍ୟ କିନ୍ତୁ ଏଥିରେ ଦାସ୍ୟ ଭାବ ରହିଛି, ଦାସ ମିଶ୍ର ସଖ୍ୟ। ଏବଂ ସୁହୃଦ ହେଉଛି କ'ଣ ନା ବାତ୍ସଲ୍ୟ ମିଶ୍ର ସଖ୍ୟ, ବାତ୍ସଲ୍ୟ ପିତା ମାତା ଯେମିତି ତାଙ୍କର ପିଲାମାନଙ୍କୁ ଯେଉଁଭଳି ଭାବରେ ବାତ୍ସଲ୍ୟ ଭାବ ରହିଛି ସେହି ଭାବରେ ସଖ୍ୟ ଭାବରେ ମଧ୍ୟ ବାତ୍ସଲ୍ୟ ଭାବ ରହିଛି। ତେଣୁ ଏହିଭଳି ଭାବରେ ତିନୋଟି ଶବ୍ଦ ବ୍ୟବହାର କରାଯାଇଛି। ସାରଥ୍ୟାଦିଶୁ ସଂସ୍ମରଣ, ଅର୍ଜୁନ ଚିନ୍ତା କରୁଛନ୍ତି କେମିତି ଭଗବାନ ତାଙ୍କର 18 ଦିନ କାଳ ତାଙ୍କର ସାରଥି ହେଇକିରି ମହାଭାରତ ଯୁଦ୍ଧରେ ତାଙ୍କୁ ସାରଥି ହିସାବରେ କାର୍ଯ୍ୟ କରିଥିଲେ। ଏବଂ ଅନ୍ୟ ସମୟରେ ମଧ୍ୟ ଦେଖାଯାଉଛି, ଆମେ ଶୁଣିବା ବର୍ତ୍ତମାନ ମଧ୍ୟ ଦେଖିବା, ବର୍ତ୍ତମାନ ଯିବେ ଭଗବାନ ଯେଉଁ ଆସିଛନ୍ତି ଇନ୍ଦ୍ରପ୍ରସ୍ଥକୁ, ଏଇଠି ମଧ୍ୟ ଅର୍ଜୁନଙ୍କ ସହିତ ବୁଲିବେ ରଥରେ, ଭଗବାନ ସବୁବେଳେ ସାରଥି ତାଙ୍କର ସଖାଙ୍କର ସାରଥି ହେଇକିରି କାର୍ଯ୍ୟ କରୁଛନ୍ତି, ସାରଥି ଆଦିଶୁ। ଏଇଭଳି ଭାବରେ ଅନେକ ଭଗବାନ ତାଙ୍କର ଭକ୍ତଙ୍କର କିଙ୍କର ହେଇଯାଇଛନ୍ତି। ଆମେ ଗତକାଲି ଆଲୋଚନା କରୁଥିଲେ, କେଉଁ ଦିନ ଆଲୋଚନା କରୁଥିଲେ, ଭଗବାନ ତାଙ୍କର ଭକ୍ତମାନଙ୍କର ମଧ୍ୟ କିଙ୍କର ହେଇଯାଆନ୍ତି। ତେଣୁ ଏଇଟାକୁ ସ୍ମରଣ କରୁଛନ୍ତି, ସଂସ୍ମରଣ ସମ୍ୟକ ରୂପରେ ସ୍ମରଣ କରୁଛନ୍ତି, ସମ୍ୟକ ରୂପରେ ଯଦି ସ୍ମରଣ କରୁଛନ୍ତି ସେହି ସମୟରେ ନୃପ ମଗ୍ରଜ ମିଥ୍ୟାହ, ନୃପ ବା ଏଇଟାକୁ କହୁଛନ୍ତି ଯୁଧିଷ୍ଠିର ମହାରାଜ କହୁଛନ୍ତି ନୃପମ ଅଗ୍ରଜ, ତାଙ୍କର ବଡ଼ ଭାଇ ଅର୍ଜୁନଙ୍କର ବଡ଼ ଭାଇ ତାଙ୍କୁ ଏହିଭଳି ଭାବରେ କହୁଛନ୍ତି, ଇତିହାହ ବାଷ୍ପ ଗଦଗଦେହା ଧୀରା, କଥା ଯେଉଁ କହୁଛନ୍ତି କଥା ଠିକ୍ ଭାବରେ କହିପାରୁନାହାନ୍ତି, ବାଷ୍ପ ଗଦଗଦ ହେଇଯାଉଛନ୍ତି ସିଏ, କଥା କହିପାରୁ ନା, କଣ୍ଠ ରୁଦ୍ଧ ହେଇଯାଉଛି, ବାଷ୍ପ ଗଦଗଦା ଗିରା। ଏଇଭଳି ଭାବରେ ଯେଉଁ ରହିଛି, ଏ ଅବସ୍ଥା ରହିଛି, ବିଭିନ୍ନ ଅବସ୍ଥା ରହିଛି, ସବୁବେଳେ ସମାନ ନର୍ମାଲ ଅବସ୍ଥା ରହିବ ନାହିଁ, ବିଭିନ୍ନ ପ୍ରକାର ଅବସ୍ଥା ରହିବ। ତେଣୁ କୁନ୍ତିଦେବୀ ପ୍ରେମ ବିକଳ ହେଇଯାଇଛନ୍ତି ଭଗବାନ ଦର୍ଶନ କରିକିରି। ତେଣୁ ପ୍ରେମ ବିକଳ ଏବଂ ରୁଦ୍ଧ କଣ୍ଠ, କଣ୍ଠ ରୁଦ୍ଧ ହେଇଯାଉଛି, କଥା କହିପାରୁନାହାନ୍ତି। ଆମେ ଦେଖିବା ଅଜାମିଳର ଘଟଣା ମଧ୍ୟ ସେହିଭଳି ଭାବରେ ହେଇଥିଲା। ଅଜାମିଳ ଯେତେବେଳେ ବର୍ଣ୍ଣନା କରାଯାଇଛି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ନା ପ୍ରଥମ ଅଧ୍ୟାୟରେ, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅଜାମିଳକୁ 88 ବର୍ଷ ବୟସ ହେଇଯାଇଥିଲା, ସେହି ସମୟରେ ଯମରାଜଙ୍କର 3 ଜଣ ଦୂତ ଆସି ପହଞ୍ଚିଗଲେ। ସେ ବିକଟାଳ ରୂପ ଦେଖିକିରି ତାଙ୍କର କଥା ବାହାରିଲାନି ପାଟିରୁ, କଥା ଏତେ ଭୟ ହେଇଗଲା, ଏତେ ଭୟରେ କଥା ଆଉ ଆସିପାରିବ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଏ କଥାଟି, ଶ୍ଳୋକଟି ବର୍ଣ୍ଣନା କରୁଛନ୍ତି, ଯେ ଯେତେବେଳେ ସେ ଦେଖିଲେ ଦୂରେ କ୍ରୀଡ଼ାନକ ସପ୍ତମ, ସେହି ସମୟରେ ଦୂରରେ ଟିକେ ତାଙ୍କର ଯେଉଁ ଦଶମ ପୁତ୍ର 5 ବର୍ଷ ବୟସ ତାକୁ ହେଇଛି ନାରାୟଣ, ସିଏ କ୍ରୀଡ଼ାସକ୍ତ, କ୍ରୀଡ଼ାନକାସକ୍ତ, ଖେଳନା ଧରିକି ଖେଳୁଥିଲା ସିଏ, ତାଙ୍କୁ ସେ ପୁତ୍ରକୁ ନାରାୟଣାହୟମ, ନାରାୟଣକୁ ଡାକିଲେ, ପୁତ୍ରକୁ ଡାକିଲେ, କିନ୍ତୁ ପ୍ଲାବିତେନ ସ୍ୱର୍ଣ୍ଣଉଚ୍ଚୈ, ସ୍ୱର୍ଣ୍ଣଉଚ୍ଚୈ, ପ୍ଲାବିତ, କଣ୍ଠ ପ୍ଲାବିତ ହେଇଗଲା, କଥା କହିପାରିଲେ ନାହିଁ ସ୍ୱର୍ଣ୍ଣ। ତେଣୁ ଏଇଭଳି ଭାବରେ କଣ୍ଠ ରୁଦ୍ଧ କଣ୍ଠରେ ଉଚ୍ଚ ସ୍ୱରରେ କହିଲେ, ଆଜ ହାବ ଆକୁଳେନ୍ଦ୍ରିୟ, ଇନ୍ଦ୍ରିୟ ମାନେ ସବୁ ଆକୁଳ ଅବସ୍ଥା ହେଇଯାଇଛନ୍ତି ଭୟରେ, ଏତେ ଭୟ ରହିଛି। ଯମରାଜଙ୍କ ଦୂତକୁ ଦେଖିଲେ ଜଣେ ଭୟ କରିଯିବ, ଯମରାଜଙ୍କ ଦୂତକୁ ଦେଖିଲେ ଜଣେ ଭୟ କରିଯିବ। ତେଣୁ ଅଜାମିଳ ମଧ୍ୟ ସେଇ ଅବସ୍ଥା ଆସିଥିଲା, ତେଣୁ ସିଏ ମଧ୍ୟ କଥା କହିପାରୁନଥିଲା, କିନ୍ତୁ ଯାହା ହଉ ସେ ତାର ଆଟିରତି କଥା ବାହାରିଲା, ନାରାୟଣ ଆୟ, ନାରାୟଣ ଆସ, ଏତି କଥା ବାହାରି ପଡ଼ିଲା, ବାହାରି ପଡ଼ିଲା, ନାରାୟଣ କଣ୍ଠରୁ ବାହାରି ପଡ଼ିଲା। ସେ ସମୟ ସାଙ୍ଗେ ସାଙ୍ଗେ ନାରାୟଣଙ୍କ 4 ଜଣ ଦୂତ ଆସି ପହଞ୍ଚିଗଲେ। ଏସବୁ କଥା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ବିଭିନ୍ନ ଅବସ୍ଥା ରହିଛି, କେଉଁ ଅବସ୍ଥାରେ କିଭଳି ଭାବରେ ଜଣେ କଥା କହୁଛନ୍ତି। ଏ ପ୍ରେମ ବିକଳରେ କୁନ୍ତିଦେବୀ ଏଇଭଳି ଭାବରେ ରୁଦ୍ଧ କଣ୍ଠ ହେଇକରି, କଣ୍ଠ ରୁଦ୍ଧ ହେଇଯାଇଛି, ଏବଂ ଲୋଚନ ବା ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି, ଭଗବାନ ଦର୍ଶନ କରିକି ପ୍ରେମ ପ୍ରେମ ସ୍ତରର କଥା ଏଇଭଳି ଭାବରେ ଗଦଗଦ ହେଇକରି କହୁଛନ୍ତି। ସ୍ମରନ୍ତି ତାନ୍ ବହୁତ କ୍ଲେଶାନ୍, ଭଗବାନଙ୍କୁ ଯେତେବେଳେ ଦେଖିଦେଲେ ସେତେବେଳେ ତାଙ୍କର ଯେଉଁ ସ୍ମରଣ ଆସିଗଲା, କ'ଣ ସ୍ମରଣ ଆସିଲା ନା, ବହୁନ୍ କ୍ଲେଶାନ୍, ପିଲା ମାନେ ଯେଉଁ ପାଣ୍ଡବମାନେ ପିଲାଦିନରୁ କିଭଳି ଭାବରେ କଷ୍ଟ ପ୍ରାପ୍ତ ହେଉଛନ୍ତି ସେହିସବୁ ମନେ ପଡ଼ିଲା। ବହୁନ୍ କ୍ଲେଶାନ୍, ବହୁନ୍ କ୍ଲେଶାନ୍ କହିଲେ କିଡ଼ିସ ଭାବରେ ଆମର ବର୍ଣ୍ଣନା କରାଯାଇଛି, କୁନ୍ତିଦେବୀ ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି। ପ୍ରଥମ ସ୍କନ୍ଧ 8 ଅଧ୍ୟାୟରେ ଏସବୁ ଯେଉଁ ରହିଛି, ଅନେକ ଭଗବାନ ସବୁ ଦୁଃଖ ସେମାନେ ପ୍ରାପ୍ତ ହୋଇଛନ୍ତି, ବହୁତ ପ୍ରକାର ବିପଦ ତାଙ୍କୁ ଆସିଛି, ସେ ବିପଦକୁ ପ୍ରଥମ ସ୍କନ୍ଧ 8 ଅଧ୍ୟାୟରେ କୁନ୍ତିଦେବୀ ତାଙ୍କ ସ୍ତୁତିରେ ସବୁ କହିଛନ୍ତି, କେତେ ସବୁ କଷ୍ଟ ତାଙ୍କୁ ଆସିଛି, ବହୁତ ପ୍ରେସା ବିଷାଗ୍ନେ ମହା ବିଷା ମହାଦାବାଗ୍ନେ। ଛୋଟ ପିଲା ଯେତେବେଳେ ଭୀମ ଛୋଟ ପିଲା ଥିଲା ସେହି ସମୟର କଥା, ସେହି ସମୟରେ କୌରମାନେ ତାଙ୍କୁ ଦେଇଦେଇଥିଲେ ବିଷ, ଦେଇଦେଇଥିଲେ ବିଷ ଲଡ଼ୁ ଦେଇକି ତାଙ୍କୁ ହତ୍ୟା କରିଦେଇଥିଲେ। ବିଷା ଇଏ ଛୋଟ ପିଲାଦିନର କଥା, ସେହି ସମୟରେ ଯେତେବେଳେ ଭୀଷ୍ମ ଭୀମଙ୍କୁ ବିଷ ଲଡ଼ୁ ଦେଇଦେଇଥିଲେ, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, ତେଣୁ ସେ ଉଦ୍ଧାର ପାଇକିରି ଆସିଲେ, ଉଦ୍ଧାର ପାଇକି ଆସିଲେ। ଏ କୌରମାନେ ଚିନ୍ତା କରୁଥିଲେ ଗୋଟିଏ ଗଲା, ଆମେ ଗତକାଲି ନା କେଉଁଦିନ କହୁଥିଲେ, ଦୁର୍ଯ୍ୟୋଧନ ଯେତେବେଳେ ତାଙ୍କର ଗୁରୁଙ୍କ ପାଖରେ ଆସି କହୁଛନ୍ତି, ପ୍ରଥମେ ଭୀମଙ୍କର ନାମ ନେଇଛି ନେଇଛନ୍ତି ସେ, ଅସିତାନ୍ ପାଣ୍ଡୁ ପୁତ୍ରାଣ ଆଚାର୍ଯ୍ୟ ମହତି ଚାହୁଁ ବିଉଢ଼ ଦ୍ରୌପଦୀ ପୁତ୍ରାଣାମ ତବ ଶିଷ୍ୟଣ ଧୀମତା ଅତ୍ର ସୁରା ମହେଶ ଆଶା ଭୀମାର୍ଜୁନ ସମାଧୁଧି ଭୀମଙ୍କର ନାମ ପ୍ରଥମେ ନେଇଛନ୍ତି କାରଣ ତାଙ୍କର ବହୁତ ଭୟ ଥିଲା ଭୀମ ପ୍ରତି ତେଣୁ ପ୍ରଥମେ ଭୀମଙ୍କୁ ହତ୍ୟା ହଟାଇବା ପାଇଁ ତାଙ୍କୁ ବିଷ ଦେଇ ଦେଇଥିଲେ କୁନ୍ତୀ ଦେବୀ ସେଇଟା ସ୍ମରଣ କରୁଛନ୍ତି ସେଇ କଥାରୁ ଆରମ୍ଭ କରୁ ବିଷାଦ କିନ୍ତୁ ଭଗବାନ ଯାହାକୁ ରକ୍ଷା କରିବେ କିଏ ତାର କ'ଣ କରିପାରିବ ତେଣୁ ଭୀମଙ୍କୁ ଯେଉଁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଭୀମଙ୍କର ବଳ ଅଧିକ ହୋଇଗଲା ତାଙ୍କର 2000 ହାତର ବଳ ଥିଲା ଆହୁରି 8000 ହାତର ବଳ ସେ ପ୍ରାପ୍ତ ହେଲା ମୁଁ ଗତ ସେଦିନ କହୁଥିଲେ ପାତାଳ ଲୋକରେ ବାସୁକି ରହିଛନ୍ତି ଏବଂ ସେଇଠି ତାଙ୍କର ଜଣେ ପୂର୍ବ ବଂଶଧର ସେଇଠି ଥିଲେ ତେଣୁ ସିଏ ତାଙ୍କୁ ସବୁ ସ୍ୱାଗତ କଲେ ଏଇଭଳି ଭାବରେ ଅମୃତ କୁଣ୍ଡକୁ ସବୁ ପ୍ରଦାନ କଲେ ଭୀମଙ୍କୁ ଭୀମ 8ଟି କୁଣ୍ଡ ଯେଉଁ ଅମୃତ ପାନ କଲେ 8000 ହାତର ବଳ ହେଇଗଲା ପ୍ରଥମେ ଥିଲା 2000 ହାତର ବଳ ଗୋଟେ ଥର ଭୀମଙ୍କୁ ବର୍ଣ୍ଣନା କରାଯାଏ ମହାଭାରତରେ କୁନ୍ତୀ ଦେବୀ ଯେତେବେଳେ ଭୀମଙ୍କୁ ଧରିକି ବସିଛନ୍ତି ସେହି ସମୟରେ ଗୋଟେ ବିରାଟ ସିଂହ ଗର୍ଜନ ଶୁଣିଲେ ଗର୍ଜନ ଯେତେବେଳେ ଶୁଣିଲେ ସେତେବେଳେ ସେ ଭୟ କରିଗଲେ ଏବଂ ପୁତ୍ରଟି ତଳେ ପଡ଼ିଗଲା କୋଳରେ ଧରିଥିଲେ ପଡ଼ିଗଲା ପାହାଡ଼ରେ ବସିବା ତ ଜଙ୍ଗଲ ଇଏ ବଣରେ ରହିଥିଲେ ବଣରେ ରହିକି ସେ ସବୁ ପିଲାମାନେ ସବୁ ଜନ୍ମ ହୋଇଛନ୍ତି ମହାଭାରତ ସବୁ ବର୍ଣ୍ଣନା କରାଯାଇଛି ତେଣୁ ପାହାଡ଼ରେ ବସିଥିଲା ବେଳେ ସେ ଯେତେବେଳେ ପିଲାଟି ପଡ଼ିଗଲା ଭୀମ ଛୋଟ ପିଲା ହୋଇଥିଲା ସେହି ସମୟରେ ପଡ଼ିଗଲା ଯେତେବେଳେ କୁନ୍ତୀ ଦେବୀ ବହୁତ ବିକଳ ହୋଇଗଲେ ବିକଳ ହୋଇଗଲେ ଭାବିଲେ ପୁତ୍ରର ବୋଧେ ପ୍ରାଣ ଚାଲିଗଲା କିନ୍ତୁ ସେ ପଥରଟି ଫାଟିଗଲା ଭୀମଙ୍କର କିଛି ହେଲାନି ସେ ପଥରଟି ଫାଟିଗଲା ତେଣୁ ଭୀମଙ୍କର ଏତେ ବଳ ଥିଲା ମୂଳରୁ ତାଙ୍କ 2000 ହାତରେ ବଳ ଥିଲା ଏବେ ପୁଣି 8000 ହାତରେ ବଳ ଆସିଗଲା 10000 ହାତରେ ବଳ ଆଣିକି ସେ ଆସିଲେ ସେ କଥା ସବୁ ମନେ କରୁଛନ୍ତି ବିଶାଳ ମହାଗ୍ନି ମହାଗ୍ନି କହିଲେ ଲକ୍ଷାଗୃହ ଲକ୍ଷାଗୃହରେ ଯେଉଁ ବର୍ଣ୍ଣାବର୍ତ୍ତରେ ଲକ୍ଷାଗୃହ ନିର୍ମାଣ କରିଥିଲେ ତାଙ୍କୁ ଜାଳିଦେବା ପାଇଁ ସେ କଥାକୁ ମନେ କରୁଛନ୍ତି ମନେ ପକାଉଛନ୍ତି ବିଶାଳ ମହାଗ୍ନି ପୁରୁଷାଦ ଦର୍ଶନାଦ ତେଣୁ ଏଇ ଯେଉଁ ଲକ୍ଷାଗୃହରୁ ଯେତେବେଳେ ଉଦ୍ଧାର ପାଇକି ଯାଇ ପହଞ୍ଚିଲେ ସେହି ସମୟରେ ଗୋଟେ ଇଏ ଆସିଗଲା ଗୋଟେ ଅସୁର ଆସିଗଲା ଯିଏ ମନୁଷ୍ୟମାନଙ୍କୁ ଖାଇଦିଅନ୍ତି ପୁରୁଷାଦ ଦର୍ଶନାଦ ଏଇ ହିଡ଼ିମ୍ବ ହିଡ଼ିମ୍ବ ଅସୁରକୁ ହତ୍ୟା କରିଦେଇଥାନ୍ତି ସେ ହିଡ଼ିମ୍ବ ଅସୁର ମନୁଷ୍ୟମାନଙ୍କୁ ଖାଇଦେଉଥାନ୍ତି ଖାଇ ଖାଇଦିଏ ସିଏ ତେଣୁ ଏ ଭଗବାନ କୃପାରୁ ଭୀମ ତାଙ୍କୁ ହତ୍ୟା କଲେ ଏବଂ ତାଙ୍କର ଭଉଣୀ ହିଡ଼ିମ୍ବାକୁ ବିବାହ କରିଛନ୍ତି ଏସବୁ କଥା ରହିଛି ତେଣୁ ସେଥିରୁ ଉଦ୍ଧାର ପାଇଲେ ଯେ ଗୋଟେ ବିପଦରୁ ଉଦ୍ଧାର ପାଇଲେ ପୁରୁଷାଦର୍ଶନା ଅସତ୍ସଭାୟା ତାପରେ ଅସତ୍ସଭା ତାପରେ ତା ପୂର୍ବରୁ ଅସତ୍ସଭାୟା ଅସତ୍ସଭା କହିଲେ ଯେତେବେଳେ ପାଣ୍ଡବମାନେ ଏଇ ଇନ୍ଦ୍ରପ୍ରସ୍ଥରେ ଏଇଠି ରହିଥିଲେ ଯେଉଁ ଇନ୍ଦ୍ରପ୍ରସ୍ଥ ରହିଛନ୍ତି ସେଇଟିକା ସେଇଠିକାର କଥା ଇନ୍ଦ୍ରପ୍ରସ୍ଥ ଏଇଟା ପରର କଥା କୁନ୍ତୀ ଦେବୀ ଯେଉଁ କହୁଛନ୍ତି ଏଇଟା 60 ପରର କଥା ଏଇଭଳି ଭାବରେ ତାଙ୍କ ଜୀବନରେ ସବୁ ଦୁଃଖ ଆସିଛି ଏ 60 ପରର କଥା ସେ ସମୟରେ କହିଛନ୍ତି ସେ ସମୟରେ ଏଗୁଡ଼ା ସବୁ ହୋଇନଥିଲା ସେ ସମୟରେ ସବୁ ହୋଇନଥିଲା ସେହି ସମୟରେ କ'ଣ ସବୁ ହୋଇଥିଲା ନା ଏଇ ଯେଉଁ ରହିଛି କ'ଣ ସେ ଲକ୍ଷାଗୃହରେ ତାଙ୍କୁ ଜାଳି ଦେଇଥିଲେ ସେଇଟା ସବୁ ମନେ ପଡ଼ିଲା ଏବଂ ତାପରେ ଯେତେବେଳେ ବନକୁ ଗଲେ ସେହି ସମୟରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସେ ପ୍ରାପ୍ତ ହୋଇଥିଲେ ଏବଂ ପାଣ୍ଡବମାନେ ଯେତେବେଳେ ଯାଇକି ପହଞ୍ଚିଗଲେ ଏକାଚକ୍ରା ଗ୍ରାମରେ ସେ ପହଞ୍ଚିଥିଲେ ଏକଚକ୍ରା ଗ୍ରାମରେ ସେଠି ମଧ୍ୟ ଗୋଟେ କ'ଣ ଅସୁର ଥିଲା ରାକ୍ଷସ ମନୁଷ୍ୟମାନଙ୍କୁ ଯେଉଁ ଖାଉଥିଲା ବକାସୁର ବକାସୁର ପାଣ୍ଡବମାନେ ଯାଇକରି ସେ ବ୍ରାହ୍ମଣଙ୍କ ଗୃହରେ ରହିଥିଲେ ପାଣ୍ଡବ ତାଲା ବର୍ତ୍ତମାନ ଆପଣ ଗଲେ ଦେଖିବେ ଏକ ଚକ୍ରରେ ସେ ସ୍ଥାନ ରହିଛି ପାଣ୍ଡବ ତାଲା ବୋଲି କୁହାଯାଏ ଆମେ ଯାଇଥିଲୁ ଥରେ ତେଣୁ ସେଠି ଏମାନେ ପାଣ୍ଡବମାନେ ଜଣେ ବ୍ରାହ୍ମଣଙ୍କ ଗୃହରେ ରହିଥିଲେ ତେଣୁ ସେ ଗ୍ରାମରେ ବିରାଟପଟ ଗ୍ରାମ ତେଣୁ ସେଠି ଜଣେ ଅସୁର ରାକ୍ଷସ ଥିଲା ତେଣୁ ସେଠି ବ୍ୟବସ୍ଥା କରାଯାଇଥିଲା ସମସ୍ତଙ୍କ ଗୃହରୁ ଗୋଟିଏ ଗୋଟିଏ ବ୍ୟକ୍ତିକି ଏବଂ ସବୁ ଖାଦ୍ୟ ସବୁ ପ୍ରଦାନ କରାଯିବ ତାକୁ ଏଇ ପାଣ୍ଡବମାନେ ଯେତେବେଳେ ତାଙ୍କର ଗୃହରେ ଥିଲେ ସେହି ସମୟରେ ସେହି ବ୍ରାହ୍ମଣଙ୍କର ପାଳି ପଡ଼ିଲା। ତେଣୁ ସେ ବ୍ରାହ୍ମଣ ସେଦିନ ତାଙ୍କ ମନ ଦୁଃଖ ରହିଛନ୍ତି, କ୍ରନ୍ଦନ କରୁଛନ୍ତି। ପିତା କହୁଛନ୍ତି ମୁଁ ଯିବି, ମୋତେ ସେ ଖାଇବ। ପୁତ୍ର କହୁଛି ନା ଆପଣ ରୁହନ୍ତୁ, ମୁଁ ଯିବି, ମୋତେ ସେ ଖାଉ। ଏଇଭଳି ଭାବରେ କଥା ଶୁଣିଲେ କୁନ୍ତୀ ଦେବୀ କହିଲେ କାହାର ଯିବା ଦରକାର ନାହିଁ, ମୋର ପୁଅକୁ ଯିବ ପଠା ହବ। ନା କାହିଁକି ଆମର ହେଇଛି ଏଇଟା, ଇଏ ତମେ କାହିଁକି କରିବ ଅସୁବିଧା କୁହ। ନା ନା ମୁଁ ଜାଣିଛି, ମୋର ପାଞ୍ଚ ପୁଅ ଅଛି, ତମର ତ ଗୋଟିଏ ପୁଅ, ଗୋଟିଏ ପୁଅ ମୃତ୍ୟୁବରଣ କଲେ କଷ୍ଟ ହେବ ନିଶ୍ଚିନ୍ତ ଭାବରେ। ମୋର ପାଞ୍ଚ ପୁଅ ଅଛି, ଗୋଟିଏ ପୁଅ ଚାଲିଗଲେ ମନ ଦୁଃଖ ହେବନି ବେଶୀ, ଏତେ ହେବ ନାହିଁ। କିନ୍ତୁ ପ୍ରକୃତରେ କୁନ୍ତୀ ଦେବୀ ଜାଣିଛନ୍ତି ଭୀମଙ୍କର ବଳ, ଭୀମଙ୍କର ବଳ କୁନ୍ତୀ ଦେବୀ ଜାଣିଛନ୍ତି। ତେଣୁ ଭୀମଙ୍କୁ କହିଲେ ଯାହା ଭୀମ ତୁ ଯାହା ଅଛି, ଏଇଭଳି ଭାବରେ ଆମେ ଆମର କର୍ତ୍ତବ୍ୟ ହେଉଛି ଆମେ ତାଙ୍କର ଆଶ୍ରୟ ନେଇଛେ, ସିଏ ଆମକୁ ସାହାଯ୍ୟ କରୁଛନ୍ତି, ଆମେ କିଛି ତାଙ୍କୁ ସାହାଯ୍ୟ କରିବା। ତେଣୁ ତୁ ଯା, ଏସବୁ ଖାଦ୍ୟ ପଦାର୍ଥ ସବୁ ବହୁତ ପ୍ରକାର ଖାଦ୍ୟ ପଦାର୍ଥ ସବୁ ତିଆରି ହୋଇଥିଲା। ଭୀମ ଗୋଟେ ସକଟରେ ନେଇକି ଯାଉଛନ୍ତି, ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ଯେଉଁଠି ସେ ଆସିବ ସେ ଖାଦ୍ୟ ଗ୍ରହଣ କରିବ। ବକାଶୁର ତା ନାଁ ମଧ୍ୟ ବକାଶୁର ଥିଲା। ତେଣୁ ଏଇଭଳି ଭାବରେ ଭୀମ ଯେଉଁ ଯାଉଛନ୍ତି, ଭୀମଙ୍କର ବହୁତ ଆନନ୍ଦ, କାହିଁକି ନା ତାଙ୍କୁ ବହୁତ ଖାଦ୍ୟ ମିଳିଲା, ଏତେ ଖାଦ୍ୟ ସେ ପାଇପାରୁନଥିଲେ ଭୀମ। ତେଣୁ ଖାଦ୍ୟ ଖାଇ ଖାଇକା ଯାଉଛନ୍ତି, ଯେତେବେଳେ ପହଞ୍ଚି ଗଲାବେଳକୁ ବକାଶୁର ତେଣୁ ରଡ଼ି ଛାଡ଼ୁଛି, କୁଆଡ଼େ ଗଲା ମୋର, ଏତେ ଡେରି କାହିଁକି ଗଲା, ଡେରି କାହିଁକି ହେଉଛି। ଏଇଭଳି ଭାବରେ ଚିନ୍ତା ଆଗରେ କ୍ରୋଧରେ ଇଏ ହେଇଯାଉଛି, ଜର୍ଜରିତ ହେଇଯାଉଛି ସିଏ। ଏଣେ ଭୀମ ଯାଇକରି ଖାଇ ଖାଇକା ଯାଉଛନ୍ତି, ଗଲାବେଳକୁ ଆଉ କିଛି ନାହିଁ ଖାଦ୍ୟ ସେକଟରେ, ଆଉ କିଛି ନାହିଁ। ତେଣୁ ବକାଶୁର ଦେଖି ତାର କ୍ରୋଧ କାହିଁରେ କ'ଣ ହେଲା, ତେଣୁ ଭୀମଙ୍କୁ ଖାଇବାକୁ ବସିଲା, ଯେତେବେଳେ ଭୀମ ସହିତ ଲଢ଼େଇ ହେଲା ଏବଂ ଭୀମ ବକାଶୁର ବଧ କଲେ, ବକାଶୁର ବଧ କରିକିରି ସେ ଏକଚକ୍ରା ଗ୍ରାମବାସୀ ମାନଙ୍କୁ ରକ୍ଷା କଲେ, ସେ ରାକ୍ଷସ କବଳରୁ ରକ୍ଷା କଲେ। ତେଣୁ ଏହାଦ୍ୱାରା ଯେତେବେଳେ ଏକଚକ୍ରରେ ଲୋକମାନେ ଯେତେବେଳେ ଜାଣିବେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ବକାଶୁରକୁ ବଧ କଲେ, ତେଣୁ ତାଙ୍କ ସ୍ତୁତି କରିବେ, ତାଙ୍କୁ ପ୍ରଶଂସା କରିବେ, ତାଙ୍କର ପୂଜା କରିବେ, ସେଥିପାଇଁ ପାଣ୍ଡବମାନେ ପଳେଇଗଲେ, ଆଉ ରହିଲେ ନାହିଁ ସେଠି। ପାଣ୍ଡବମାନେ ପଳେଇଗଲେ ଏବଂ ଦ୍ରୋଣାଚାର୍ଯ୍ୟ ତାଙ୍କ ସହ ଦେଖା ହେଇକରି ତାଙ୍କୁ କହିଲେ ତୁମେ ଯାଅ ଦ୍ରୁପଦ ରାଜ୍ୟକୁ ଯାଅ, ପଞ୍ଜାବକୁ ଯାଅ, ସେଇଠି ଦ୍ରୌପଦୀଙ୍କର ସ୍ୱୟମ୍ବର ହେଉଛି, ତୁମେ ଯାଅ ସେଇଠିକି। ଏସବୁ କଥା ସବୁ ରହିଛି। ଏଇଭଳି ଭାବରେ ଅନେକ ବିପଦ ସବୁ ରହିଛି, କୁନ୍ତୀ ଦେବୀ ସେସବୁ ସ୍ମରଣ କରୁଛନ୍ତି। ତେଣୁ ଏଠି ସେସବୁ ସ୍ମରଣ ସ୍ମରନ୍ତି ତାଂ ବହୁ କ୍ଲେଶା, ବହୁ ପ୍ରକାର ଦୁଃଖ ସେ ପ୍ରାପ୍ତ ହୋଇଛନ୍ତି, ବହୁତ କ୍ଲେଶ ରହିଛି। ବିବାହ କଲେ ପାଣ୍ଡୁକୁ ବିବାହ କଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ ସେ, ଏତେ ଶକ୍ତି ଥିଲା, ବଳ ଥିଲା। କିନ୍ତୁ ପାଣ୍ଡୁକୁ ଯେତେବେଳେ ବିବାହ କଲେ ସେ ତାଙ୍କର ସଙ୍ଗ କରିପାରିଲେ ନାହିଁ, ପାଣ୍ଡୁଙ୍କ ସଙ୍ଗ କରିପାରିଲେ, କାରଣ ତାଙ୍କ ଉପରେ ତାଙ୍କର ପଡ଼ିଯାଇଥିଲେ ଗୋଟେ ରହିଯାଇଥିଲା, ଅଭିଶାପ ଦିଆଯାଇଥିଲା, ଯଦି ସଙ୍ଗ କରିବେ ସେ ସ୍ତ୍ରୀ ସଙ୍ଗ କରିବେ ସେ ମୃତ୍ୟୁବରଣ କରିବେ, ତେଣୁ ସେ ତାଙ୍କ ସ୍ୱାମୀଙ୍କର ସଙ୍ଗ କରିପାରିଲେ ନାହିଁ। ଏସବୁ ବିଭିନ୍ନ ପ୍ରକାର କଷ୍ଟ ରହିଛି, ଅନେକ ପ୍ରକାର କଷ୍ଟ, ବହୁ ପ୍ରେସା। ମୁଁ ଭାବୁଥିଲି କେଉଁ ଆଚାର୍ଯ୍ୟମାନେ ସେସବୁ ବର୍ଣ୍ଣନା କରିବେ, କିନ୍ତୁ ବର୍ଣ୍ଣନା କରାଯାଇ ନାହିଁ, କି କେଉଁଠି ମୁଁ ଦେଖିପାରିଲି ନାହିଁ, ବହୁତ ପ୍ରେସର। ଆମେ ଯେତିକି ଜାଣିକି କହିଲୁ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ଏଇଭଳି ଭାବରେ ଅନେକ କଷ୍ଟ ରହିଛି। ଯେତେବେଳେ ବନବାସ ରହିଥିଲେ, ବନବାସରେ କ'ଣ ସବୁ ପ୍ରକାର ସୁବିଧା ରହିଛି, ଆମେ ଆଶ୍ରମରେ ରହିଛେ ସବୁ ପ୍ରକାର ସୁବିଧା, ସକାଳୁ ଉଠିଲା ବେଳକୁ ସବୁ ପ୍ରକାର ଖାଦ୍ୟ ପ୍ରାଣୀୟ ସବୁ ପ୍ରକାର ବ୍ୟବସ୍ଥା ରହିଛି, କିନ୍ତୁ ବଣକୁ ଯିବେ କ'ଣ ଖାଦ୍ୟ ପାନୀୟ ରହିଛି କିଛି ଜଣାପଡ଼ିବ। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଗୋଟେ ଗୋଟେ ଦିନ ତାଙ୍କୁ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ସକାଳୁ ଉଠି ରାତି ସନ୍ଧ୍ୟା ପର୍ଯ୍ୟନ୍ତ, ରାତି ପର୍ଯ୍ୟନ୍ତ ଗୋଟିଏ ଜଣେକି ଡାକିବେ ନାହିଁ ଖାଇବା ପାଇଁ, ଆଉ ଗୋଟେ ଗୋଟେ ଦିନ ଅନେକ ପ୍ରକାର ଖାଦ୍ୟ, ଅନେକ ନିମନ୍ତ୍ରଣ ଆସିବ, ଆଜ୍ଞା ଆମର ଆସନ୍ତୁ ଖାଦ୍ୟ ଗ୍ରହଣ କରିବେ, ଅନେକ ପ୍ରକାର ନିମନ୍ତ୍ରଣ ଆସିବ, ବହୁତ ପ୍ରକାର ନିମନ୍ତ୍ରଣ ଆସିବ। ବଣରେ ଗଲାମାନେ କେତେ ପ୍ରକାର ଦୁଃଖ ରହିଛି, କଷ୍ଟ ରହିଛି, ତେଣୁ ଏହିସବୁ କଥାକୁ ସ୍ମରଣ କରୁଛନ୍ତି କୁନ୍ତୀ ଦେବୀ। କୁନ୍ତୀ ଦେବୀ ସ୍ମରଣ କରିକି ସ୍ମରନ୍ତି ତାନ୍ ବହୁନ୍ କ୍ଲେଶା କ୍ଲେଶା ପାୟାତ୍ମ ଦର୍ଶନ, କିନ୍ତୁ ଏଇ ଯେଉଁ କଷ୍ଟ ସବୁ ସେ ପାଉଥିଲେ, କିନ୍ତୁ ସେମାନେ ଭଗବାନ ଭକ୍ତ ଥିଲେ, ସବୁବେଳେ ଭଗବାନ ସ୍ମରଣ କରୁଥିଲେ, ତେଣୁ ଏଇ ଯେଉଁ କଷ୍ଟ ଆସୁଛି ବା ବିପଦ ଆସୁଛି, ଏ ଭଗବାନ ଭୌତିକ ଜଗତକୁ ବିପଦପୂର୍ଣ୍ଣ ଜଗତ କରିଛନ୍ତି, ଭୌତିକ ଜଗତକୁ ବିପଦପୂର୍ଣ୍ଣ କରିଛନ୍ତି, କାହିଁକି କାହିଁକି କରିଛନ୍ତି କାହିଁକି କରିଛନ୍ତି? ଭଗବାନ ଚାହିଁଥିଲେ ଏଥିରୁ ଏଇଟାକୁ ଆନନ୍ଦ ବୈକୁଣ୍ଠ ଲୋକ କରିପାରିଥାନ୍ତି। ଭଗବାନ ବହୁତ ବୈକୁଣ୍ଠ ଲୋକ ରହିଛି ଯେଉଁଠି କୌଣସି ବିପଦ ନାହିଁ। ଏ ଭୌତିକ ଜଗତରେ ସୃଷ୍ଟି କରାହେଇଛି ତା ଦେହରେ ପଦେ ପଦେ ବିପଦ ରହିଛି, କାରଣ କ'ଣ କିଏ କହିବ? କାରଣ କ'ଣ? ଠିକ କଥା, ଠିକ କଥା। ଏଇ କ'ଣ ଭଗବତ ଗୀତାରେ ଭଗବାନ କହିଲେ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ତ ସାନ୍ତ ଦର୍ଶନମ। ଏ ଭୌତିକ ଜଗତକୁ ଭଗବାନ କାହିଁକି ଦୁଃଖମୟ ବୋଲି କରିଛନ୍ତି? ଗୋଟେ ଗୋଟେ ଫିଲ୍ମ ରହିଛି, ଫିଲ୍ମ ଗୀତ ସବୁ ରହିଛି, ତୁନେ କ'ଣ ଏ ରଚନା କାହେ କୋ ଦୁନିଆ ବନାଇ, ଦୁନିଆ ବନାନେ ବାଲେ କାହେ କୋ ଦୁନିଆ ବନାଇ, କାହିଁକି ଏଇଟା ଦୁନିଆ ତିଆରି କରିଥିଲ, ଏଭଳି କାହିଁକି ଏତେ ଦୁଃଖ କଷ୍ଟ ଦେଉଛ କାହିଁକି? ଲୋକ ବୁଝିପାରନ୍ତି ନାହିଁ, ତେଣୁ ଏଇଭଳି ଭାବରେ କହନ୍ତି ସେମାନେ, ଭଗବାନ ଦୁଃଖ ଦେଉଛନ୍ତି କାହିଁକି? ନା ଆମେ ଦୁଃଖରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବତ ଗୀତା ଭାଗବତ ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, ତମେବ କିଳ ଲୋକାନାମ କ୍ଲିଷ୍ଟାନ କ୍ଲେଶନାଶନ ତମେବ କ୍ଲେଶଦଂ ତେଷାଂ ଅନାଶନ ପଦଂ ତବ। ଭଗବାନ ଏକ ସମୟରେ ଯେଉଁ କ୍ଲେଶ ପ୍ରଦାନ କରୁଛନ୍ତି, କ୍ଲେଶକୁ ମଧ୍ୟ ଦୂରୀକରଣ କରୁଛନ୍ତି। ଭଗବାନ କ୍ଲେଶାନ କ୍ଲେଶନାଶନ ତମେବ କ୍ଲେଶଦଂ ତେଷାଂ ଅନାଶନ ପଦଂ ତବ, ଯେଉଁମାନେ ଆପଣଙ୍କର ଶରଣରେ ଯାଉନାହାନ୍ତି ତାଙ୍କ ପାଇଁ ଆପଣ ବିଭିନ୍ନ ପ୍ରକାର ବିପଦ ପ୍ରଦାନ କରୁଛନ୍ତି, ସବୁ ସମୟରେ ବିପଦ ପ୍ରଦାନ କରୁଛନ୍ତି, କିନ୍ତୁ ବିପଦରେ ପଡ଼ିକିରି ମଧ୍ୟ କେହି ଭଗବାନଙ୍କୁ ସ୍ମରଣ କରୁନାହାନ୍ତି। ବିପଦରେ ପଡ଼ିକି ମଧ୍ୟ ଏ ବର୍ତ୍ତମାନ ଯେଉଁ ରହିଛି କରୋନା ରହିଛି, କରୋନାରେ କେତେଜଣ ଲୋକ ଭଗବାନଙ୍କୁ ସ୍ମରଣ କରୁଛନ୍ତି? କେତେଜଣ ଗୋଟେ କରିଥାଇପାରନ୍ତି, ଅଧିକା କିଛି ହେଇଥାଇପାରେ, କିନ୍ତୁ ଏଇ ଏଇ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, ପଚାରିଥିଲେ ସପ୍ତମ ଅଧ୍ୟାୟରେ, ପ୍ରଶ୍ନ ପଚାରି ନାହାନ୍ତି, ମନରେ ତାଙ୍କର ଭାବନା ଆସିଛି, ମନରେ ଭାବନା ଆସିଛି। ଭଗବାନ କହିଲେ ଅର୍ଜୁନ, ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତୟା ମାମେମ ଯେ ପ୍ରପଦ୍ୟନ୍ତେ ମାୟା ମେତାନ୍ କରନ୍ତି ତେ। ଏ ଭୌତିକ ଜଗତ ଯେଉଁ ରହିଛି ଏ ତିନୋଟି ଗୁଣରେ ରହିଛି, ସତ୍ୱ ରଜତମ ତିନୋଟି ଗୁଣରେ ରହିଛି, ଆକୁ କେହି ନିଜ ଚେଷ୍ଟାରେ ପାର ହୋଇପାରିବେ ନାହିଁ, କିନ୍ତୁ ମୋର ସବୁମାନେ ଶରଣରେ ଆସିବେ ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି ତେ, ମାୟାରୁ ସେମାନେ ଉଦ୍ଧାର ପାଇବେ। ତେଣୁ ଯେତେବେଳେ ଶୁଣିଲେ ଏ କଥା ଅର୍ଜୁନ ଶୁଣୁଛନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, କାହିଁକି ଯାଉନାହାନ୍ତି, କ'ଣ କାରଣ କ'ଣ, କାହିଁକି ଯାଉନାହାନ୍ତି? ନ ମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନାରାଧନ ମାୟା ଅପହୃତ ଜ୍ଞାନ ମାସୁରଂ ଭାବମାସିତା। ଏଇ ଚାରି ପ୍ରକାର ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଯେତେ ପ୍ରକାର ଦୁଃଖ ହେବ ଯାହା ହେଉ, ଏବଂ ଚାରି ପ୍ରକାର ବ୍ୟକ୍ତି ଏମାନେ ସବୁ ଦୁଷ୍କୃତି ନ, ତାଙ୍କର କୌଣସି ସ୍ୱୀକୃତି ନାହିଁ, କୌଣସି ବହୁତ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ତେଣୁ ତାଙ୍କର ଏ ଭଗବାନଙ୍କର କଥା ଆସୁନାହିଁ, ମନକୁ ଆସୁନାହିଁ। ସେମାନେ କିଏ କିଏ ଦୁଷ୍କୃତି ନ, କିଏ କିଏ ନା, ଚାରି ପ୍ରକାର ରହିଛନ୍ତି, ପ୍ରଥମେ ହେଉଛନ୍ତି ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଜ୍ଞାନ ନାହିଁ ତାଙ୍କର, ଭଗବାନ ବିଷୟରେ ଜ୍ଞାନ ନାହିଁ, ମୂଢ଼ ହୋଇକି ରହିଛନ୍ତି, ଅଜ୍ଞାନ ଭିତରେ ରହିଛନ୍ତି। ଏବଂ ମନୁଷ୍ୟମାନଙ୍କ ଭିତରେ 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ଯେଉଁମାନେ ଅଧମ ଶ୍ରେଣୀର ମନୁଷ୍ୟ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ନରାଧମ। ଏବଂ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ମୂର୍ଖମାନଙ୍କ କଥା କହିଲେ ଠିକ୍ ଅଛି ମୁଁ ବୁଝୁଛି, କିନ୍ତୁ ଜ୍ଞାନୀମାନେ କାହିଁକି ଯାଉନାହାନ୍ତି? ନା ସେମାନଙ୍କର ଜ୍ଞାନ ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି। ଏବଂ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି ଆସୁର ଭାବ ମାସିତ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନ ଗ୍ରହଣ କରିବେ ନାହିଁ। ତେଣୁ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି, ସୁକୃତିବାନ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯିବେ, ସେମାନେ ଦୁଃଖରେ ପଡ଼ିଲେ ଚତୁର୍ବିଧା ଭଜନ୍ତି ମା ଜନାସୁକୃତି ନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚର୍ତ୍ତର୍ଷଭ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଏ ଚାରି ପ୍ରକାର ବ୍ୟକ୍ତି ସୁକୃତିବାନ ତାଙ୍କର ପୁଣ୍ୟ ରହିଛି ପୁଣ୍ୟ କାର୍ଯ୍ୟ କରିଛନ୍ତି ସେଇଥିପାଇଁ ସେମାନେ ଦୁଃଖରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କରନ୍ତି ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ବାପନ ଆଗେ ନୀଳ ଦୁଃଖରେ ପଡ଼ିଲେ ଭଗବାନ ସ୍ମରଣ କର ସମୁଦ୍ରରେ ଆସିବ ଯେଉଁମାନେ ସୁକୃତିବାନ ସେମାନଙ୍କର ଭଗବାନ ସ୍ମରଣ ଆସିବ ନହେଲେ ଅନ୍ୟମାନଙ୍କର ଆସିବ ନାହିଁ ତେଣୁ ଏହିଭଳି ଭାବରେ ଜିଜ୍ଞାସୁ ଯେଉଁମାନେ ଜିଜ୍ଞାସ କରିବେ କାହିଁକି ମୁଁ ଏତେ କଷ୍ଟ ପାଉଛି ଯେମିତି ସନାତନ ଗୋସ୍ୱାମୀ ଜିଜ୍ଞାସ କରିଥିଲେ କିଏ ଆମି କେନେ ଆମାଏ ଯାହାରେ ତା ପତ୍ର ଏହା ନାହିଁ ଜାଣି କେମାନେ ହିତ ହଏ ଗ୍ରାମ ବ୍ୟବହାର ପଣ୍ଡିତ ତାଇ ସତ୍ୟମାନୀ ଆମେ ମୋତେ ସମସ୍ତେ ପଣ୍ଡିତ ବୋଲି କହୁଛନ୍ତି ମୁଁ ଭାବୁଛି ସତ କଥା ମୁଁ ପଣ୍ଡିତ ବୋଲି କିନ୍ତୁ ମୁଁ ଜାଣିନାହିଁ ମୁଁ କିଏ କାହିଁକି ମୋତେ ଦୁଃଖ କଷ୍ଟ ଆସୁଛି ଏ ଯେତେବେଳେ ବ୍ରହ୍ମ ଜିଜ୍ଞାସା ଆସୁଛି ବୁଝିବାକୁ ପଡ଼ିବ ତାର ମାନବ ଜନ୍ମ ଆରମ୍ଭ ହେଲା ବ୍ରହ୍ମ ଜିଜ୍ଞାସା ସେଇଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା ଏଇ ଅଥାତ ବ୍ରହ୍ମ ଜିଜ୍ଞାସାରୁ ଭାଗବତ ଆରମ୍ଭ ହେଇଛନ୍ତି ଅଥାତ ବ୍ରହ୍ମ ଜିଜ୍ଞାସା ଜଣେ ଯେତେବେଳେ କରିବେ ସେତେବେଳେ ସେ ଜାଣିବେ ଜନ୍ମାଦି ଅସଥ ଏ ସବୁ କିଛି ଯାହା ସବୁ ରହିଛି ଯାହାଙ୍କଠୁ ଆସୁଛି ସେସବୁ ସିଏ ହେଉଛନ୍ତି ବ୍ରହ୍ମ ତେଣୁ ଜନ୍ମାଦିଅଶ ଜାତରୁ ଭାଗବତ ଆରମ୍ଭ ହେଇଛନ୍ତି ବ୍ରହ୍ମ ଜିଜ୍ଞାସା ଭାଗବତ ଆରମ୍ଭ ହେଇଛି ଜନ୍ମାଦିଅଶ ଜାତ ଯେଉଁ ଶ୍ଳୋକ ଉପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟିଏ ମାସ କାଳ ପ୍ରବଚନ ଦେଲେ ଢାକାରେ ଏଭଳି ଶ୍ଳୋକ ରହିଛି ତେଣୁ ଏଇଭଳି ଭାବରେ ଯେଉଁମାନେ ଜିଜ୍ଞାସ ଆତ୍ମଜିଜ୍ଞାସ ଅର୍ଥାର୍ଥୀ ଯେମିତି ଧ୍ରୁବ ବିରାଟ ବଡ଼ ଅର୍ଥ କାମନା କରିଥିଲେ ବିରାଟ ବଡ଼ ରାଜ୍ୟ କାମନା କରିଥିଲେ ଭଗବାନଙ୍କ ଶରଣରେ ଗଲେ ଏବଂ ଜ୍ଞାନୀ ଜ୍ଞାନୀ କହିଲେ ଏଇ ସୌନକାଦି ଋଷିମାନଙ୍କ କଥା କୁହାଯାଏ ସେମାନେ ଜ୍ଞାନୀ ଥିଲେ ତେଣୁ ଏହିଭଳି ଭାବରେ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନହେଲେ କ୍ଲେଶ ପଡ଼ିଲେ ମଧ୍ୟ ଜଣେ ଭଗବାନଙ୍କୁ ଶରଣରେ ଯିବେ ନାହିଁ ତେଣୁ ଭଗବାନ ଏ ବ୍ୟବସ୍ଥା କରିଛନ୍ତି ଦୁଃଖ ଦୁଃଖ ଆସିଲେ ଆମେ ଭଗବାନଙ୍କୁ ସ୍ମରଣ କରିବା ସେଥିପାଇଁ ଭଗବାନ ଭୌତିକ ଜଗତରେ ବିପଦର ବ୍ୟବସ୍ଥା କରିଛନ୍ତି ପଦମ ପଦମ ଯତ୍ ବିପଦା ପ୍ରତି ପଦରେ ବିପଦ ରହିଛି ତେଣୁ ବିପଦରେ ପଡ଼ିଲେ ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ ତାହେଲେ ସେଇଟା ଆଉ ବିପଦ ନୁହଁ ସେଇଟା ସମ୍ପଦରେ ପରିଣତ ହୋଇଗଲା କିନ୍ତୁ ଯେଉଁ ବହୁତ ଧନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇକି ରହିଛନ୍ତି ସମ୍ପଦରେ ରହିଛନ୍ତି ଭଗବାନ ଭୁଲିଗଲେ ତାହେଲେ ସେ ସମ୍ପଦଟା ସମ୍ପଦ ନୁହଁ ସେଇଟା ବିପଦ ତେଣୁ କୁନ୍ତି ଦେବୀ ଆ ପରେ କହିବେ ଷାଠିଏ ବର୍ଷ ପରର ଘଟଣା ସେ ସମୟରେ ଏକା ପ୍ରଥମ ସନ୍ଧ ଅଷ୍ଟମ ଧ୍ୟାନ ବର୍ଣ୍ଣନା କରାଯାଇ ସେଠି କହିବେ ପ୍ରଭୁ ଆମକୁ ବିପଦ ପ୍ରଦାନ କରନ୍ତୁ ବିପଦ ପ୍ରଦାନ କରନ୍ତୁ କିନ୍ତୁ ଏ ଏହା ଭିତରେ ଯେତିକି ସବୁ ଦୁଃଖ ରହିଛି ସେସବୁ ଦୁଃଖକୁ ସ୍ମରଣ କରି ସ୍ମରନ୍ତି ତାହାନ୍ ବହୁତ ପ୍ରେସାନ୍ ପ୍ରେସା ପାୟା ଆତ୍ମଦର୍ଶନ କିନ୍ତୁ ସେସବୁ କଷ୍ଟକୁ ସେ ଭୁଲିଗଲେ ବର୍ତ୍ତମାନ କ୍ଲେଶ ପାୟା ଅପାୟା କେମିତି ଭୁଲିଗଲେ ନା ଆତ୍ମଦର୍ଶନ ଆତ୍ମଦର୍ଶନ କହିଲେ ଭଗବାନଙ୍କୁ ଦର୍ଶନ କଲେ ଭଗବାନଙ୍କୁ ଦର୍ଶନ କଲେ ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ ବୋଲି କୁହାଯାଏ ଭଗବାନଙ୍କର ଯଦି ଆମର ସ୍ମୃତି ଆସିଲା ତାହେଲେ ସବୁ ବିପଦକୁ ଆମର ନଷ୍ଟ କରିଦେବ ହରି ସ୍ମୃତି ଅଷ୍ଟମ ସ୍କନ୍ଧରେ ଦଶମ ଅଧ୍ୟାୟରେ ବୋଧେ ସେପଟି ଅଛନ୍ତି ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ ଯେତେବେଳେ କ'ଣ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଆବିର୍ଭାବ ହୋଇକରି ଅନେକ ପ୍ରକାର ଲୀଳା କରିଛନ୍ତି ଏବଂ ଅନ୍ତିମରେ ଅମୃତକୁ ଦେବତାମାନଙ୍କୁ ପ୍ରଦାନ କରି ଚାଲିଗଲେ ସେହି ସମୟରେ ଦେବତାମାନେ ଏବଂ ଅସୁରମାନଙ୍କ ଭିତରେ ଯୁଦ୍ଧ ଯେତେବେଳେ ହେଲା ଅସୁରମାନେ ସେହି ସମୟରେ ମାୟା ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ ତେଣୁ ସେତେବେଳେ ଦେବତାମାନେ ଭଗବାନଙ୍କୁ ସ୍ମରଣ କଲେ ସେହି ପ୍ରସଙ୍ଗରେ ଶ୍ଳୋକଟି ରହିଛି ହରି ସ୍ମୃତି ଭଗବାନ ଆସି ପହଞ୍ଚିଗଲେ ଭଗବାନ ଆସି ପହଞ୍ଚିଗଲେ ମଧ୍ୟ ଅସୁରମାନେ ତାଙ୍କ ସହିତ ଯୁଦ୍ଧ କରୁଛନ୍ତି କାଳ ନେମି ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି ଭଗବାନ ସହିତ ଅସୁର ଯୁଦ୍ଧ କରୁଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣ ହରିଙ୍କର ଯଦି ସ୍ମରଣ ହେଲା ତାହେଲେ ସବୁ ବିପଦ ଚାଲିଯିବ ଆଉ ଯଦି ସ୍ୱୟଂ ଭଗବାନ ଅଛନ୍ତି ତାଙ୍କ କଥା କ'ଣ କହିବା ସେଠି ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ଭଗବାନ ସେଇଠି ଅଛନ୍ତି କୁନ୍ତିଦେବୀଙ୍କର ତାଙ୍କର କ୍ଲେଶ ପାୟା ତାଙ୍କ ସବୁ ଦୁଃଖ ଭୁଲି ଭୁଲିଗଲେ ସବୁ ଦୂର ହେଇଗଲା କ୍ଲେଶ ଯେଉଁ କଷ୍ଟ ପାଇଥିଲେ ସବୁ ଭୁଲିଗଲେ କାହିଁକି ନା ଆତ୍ମଦର୍ଶନ ଭଗବାନଙ୍କୁ ଦର୍ଶନ କଲେ ତେଣୁ କୁନ୍ତି ଦେବୀ ଭଗବାନ ସହିତ ଆପୃଷ୍ଟ ତା ପୂର୍ବ ସବୁ କହିଯାଇଥିଲେ ନା ଆପୃଷ୍ଟବାନ ତାଙ୍କ ସହିତ କଥା ପ୍ରଶ୍ନ ପଚାରିବେ ସେ କଥା କହିବେ ଏସବୁ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରା ପର ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯିବ କୁଶଳ ଜିଜ୍ଞାସା କରିବେ ଏସବୁ କଥା ବର୍ଣ୍ଣନା କରାଯିବା ପର ଶ୍ଳୋକରେ ବର୍ଣ୍ଣନା କରାଯିବ ବର୍ତ୍ତମାନ ଆମର ସମୟ ହୋଇଗଲା ଆମର ସମୟକୁ କଥାକୁ ବିଶ୍ରାମ ଦେବା ପୂର୍ବରୁ ଦୁଇ ମିନିଟ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ହଁ ଆପଣ ଗୀତ ବୋଲିକି ମହାମିତ ଟିକେ ବୋଲି କଲୁ
Hare Krishna.